ओम शांति। 2 मई 2026 मसीहार साकार महावाक्य। मिठे बच्चे, एही ड्रामा रे महाविनाश हेबा निर्धारित हुई रही। तुमको विनाश पूर्वरु कर्मातीत हेबाको पड़िब। प्रश्न, बाबांकर केउं शब्दर आकर्षण सम्मुखरे थिबा समयरे बहुत होई थाए। उत्तर, बाबा जत्ते बेले कहि थांती तुमे माने मोर संतान सेते बेले एही कथार आकर्षण सम्मुखरे बहुत होई थाए। तेनो सम्मुखरे सुनिबा को बहुत भलो लागि थाए। सेथि पई हि मधुबन सबो पिलामानन को आकर्षित करि थाए। काहे कि ना एठारे ईश्वरीय परिवार रहिछि, एठारे ब्राह्मण मानंकर संगठन रहिछि। ब्राह्मण माने परस्पर मध्यरे ज्ञान रही आदान प्रदान करि थांति। गीत, हमारे तीर्थ न्यारे हैं। ओम शांति। पिला माने जानी छंती जे आमे अविनाशी यात्रा अथवा रूहानी यात्रा करुछो। जेउ यात्रा रो आमे आओ मृत्यु लोक को फेरेबो नहीं। मनुष्य माने तो एक कथा जाने ही नहंती जे ए भली मध्य कौनसी यात्रा रही छि जेउठारो केबे फेरी आसीबा को पड़िबो नहीं। तुमे भाग्यवान तारका माने एबे सबु कथा जानी जाइछो। एही कथा को भल भाबरे मने रखबा को हेबो। आमे आत्मा माने एठारे अभिनय करुछो। दुनियारो नाटक रे ए भली कहिबे नहीं जे मु आत्मा एही वस्त्र पिंधी अभिनय कली एबे घर को जाउछि। सेही अभिनेता माने तो निजो को शरीर बुली ही भाभी थांती। एठारे तुम संतान मानंकर ज्ञान रहिछि जे आमे आत्मा अटो। एही शरीर रूपी वस्त्र छाड़ी पुनी अन्य एक शरीर नेबु। एहा 84 जन्मर पुरुणा वस्त्र अटे। एहा को छाड़ी नुआ दुनिया रे पुनी नुआ वस्त्र नेबु। एही लक्ष्मी नारायण नूतन शरीर धारण करिछंति ना, एमाने तुमर ही राजधानी रे अटंती। तुमे मध्य सेठा को गले एही भली नुआ दैवी कपड़ा धारण करिवो। एठारे तो कहउछंति मु निर्गुण, मो पाखरे कोनोसी गुण नहीं। पुनी बाबा ही एही भली गुणवान कराउछंति। बाबा कहउछंति मोर मध्य अभिनय रहिछि। एठा को आसी तुमको निर्विकारी करुछि। वर्तमान एहा हला जीवन बंध धाम, रावण राज्य अटे। ए कथा तुम बुद्धि रे अछि जे आमे पतित रु पावन पुणे पावन रु पतित किपरि हेउछो। तुमे संतान माने जानि छ जे कलियुग हेउछि घोर अंधकार। एबे रावण राज्यर अंत और राम राज्यर आरंभ हेबो। वर्तमान हेला संगम, कल्पर संगम जुगरे ही बाबांको आसीबाको पड़ुछि। वर्तमान मनुष्य माने मध्य ए कथा बुझुछंति जे एबे विनाशर समय एवं स्वर्गर स्थापना अर्थे भगवान केउठारे गुप्त बेसरे अछंति। वर्तमान तुमे आत्मा माने मध्य गुप्त बेसरे अछ। आत्मा एवं शरीर भिन्न अटे। एही मनुष्य शरीर ही गुप्त बेस अटे। बाबांको मध्य एहांक शरीर रे आसीबाको हेबो। तुमरो शरीर उपरे नाम रखा जाउछि। तांकर तो शरीर ही नाही। तुमे भी आत्मा, से मध्य आत्मा अटंती। एबे आत्मार आत्मा सहित ମୋହର ଡୋରି ଲାଗିଯାଇଛି। ଗାୟନ ମଧ୍ୟ ରହିଛି, ଅନ୍ୟ ସବୁ ସଙ୍ଗ ତୁଟାଇ ତୁମ ସହିତ ଯୋଡ଼ିବି। ଆପଣ ଯେପରି ମହଜିଦ୍, ସେହିପରି ମୁଁ ମଧ୍ୟ ମହଜିଦ୍ ହେବି। ବାବା ବହୁତ ମହଜିଦ୍ ଅଟନ୍ତି। ଅନେକ ପିଲା ଅଛନ୍ତି ଯେଉଁମାନେ କି କାମାଗ୍ନିରେ ବସି ଜଳି ଯାଇଛନ୍ତି। ପରମ ପିତା ପରମାତ୍ମା ଆସୁଛନ୍ତି ପୁରୁଣା ଦୁନିଆର ବିନାଶ କରାଇବା ପାଇଁ। ପୁଣି ମୋହ କିପରି ରହିବ? ଯେବେ ପତିତ ମାନଙ୍କର ବିନାଶ ହେବ ତେବେ ତ ଶାନ୍ତିର ରାଜ୍ୟ ହେବ। ବର୍ତ୍ତମାନ ସମୟରେ ସୁଖ ତ କାହା ପାଖରେ ହିଁ ନାହିଁ, ସମସ୍ତେ ତମ ପ୍ରଧାନ ଦୁଃଖୀ ହୋଇଯାଇଛନ୍ତି। ଏହା ହିଁ ହେଉଛି ପତିତ ଦୁନିଆ। ଶିବ ବାବା ହିଁ ଆସି ସ୍ୱର୍ଗର ସ୍ଥାପନା କରୁଛନ୍ତି, ଯାହାର ନାମ ଶିବାଳୟ ରଖାଯାଇଛି। ଶିବ ବାବା ଦେବତା ମାନଙ୍କର ରାଜଧାନୀ ସ୍ଥାପନ କରୁଛନ୍ତି। ସ୍ୱର୍ଗ ଦୁନିଆ ହେଲା ଚୈତନ୍ୟ ଶିବାଳୟ, ଆଉ ଦୁନିଆ ଶିବାଳୟ ଯେଉଁଠାରେ ଶିବଲିଙ୍ଗ ରହିଛି ତାହା ତ ଜଡ଼ ଶିବାଳୟ ହୋଇଗଲା। ଏବେ ତୁମେ ବୁଝିଗଲଣି ଯେ ଲକ୍ଷ୍ମୀ ନାରାୟଣ ବାସ୍ତବରେ ସ୍ୱର୍ଗର ମାଲିକ ଥିଲେ, ପୂଜ୍ୟ ଥିଲେ, ଏବେ ପୁନର୍ବାର ପୂଜ୍ୟ ହେଉଛନ୍ତି। ତୁମକୁ ଏବେ ଜ୍ଞାନ ମିଳିଛି, ତୁମେ ଏବେ ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିରକୁ ଗଲେ ତାଙ୍କୁ ପ୍ରଣାମ କରିବ ନାହିଁ, କାରଣ ତୁମେ ତ ଚୈତନ୍ୟରେ ତାଙ୍କ ରାଜଧାନୀକୁ ଯାଉଛ। ଜାଣିଛ ଯେ ଆମେ ପ୍ରଥମେ ଦେବତା ଥିଲୁ, ଏବେ ନାହୁଁ। ଯେଉଁମାନେ ଆସି ଜନ୍ମ ନେଇ ପୁଣି ଚାଲି ଯାଇଛନ୍ତି ସେହିମାନଙ୍କର ଚିତ୍ର ତିଆରି ହେଉଛି। ବିରଳା ହିଁ ସବୁଠାରୁ ଅଧିକ ଲକ୍ଷ୍ମୀନାରାୟଣଙ୍କର ମନ୍ଦିର ତିଆରି କରୁଛନ୍ତି, ତେଣୁ ସେହି ଆତ୍ମାର ମଧ୍ୟ ସେବା କରିବା ଉଚିତ। ତାଙ୍କୁ କହିବା ଆବଶ୍ୟକ, ଆପଣ ଯେଉଁ ଲକ୍ଷ୍ମୀ ନାରାୟଣଙ୍କର ମନ୍ଦିର ତିଆରି କରାଉଛନ୍ତି, ଆମେ ଆପଣଙ୍କୁ ତାଙ୍କର 84 ଜନ୍ମର କାହାଣୀ ଶୁଣାଉଛୁ। ଯୁକ୍ତି ଦ୍ୱାରା ଏହି ଉପହାର ଦେବା ଉଚିତ। ବାବା ସେବାର ଯୁକ୍ତି ତ ବହୁତ ବତାଉଛନ୍ତି। ମାତା ମାନେ ଯାଇ କୁହନ୍ତୁ ଯେ ଆପଣ ଲକ୍ଷ୍ମୀ ନାରାୟଣଙ୍କର ମନ୍ଦିର ତ ତିଆରି କରୁଛନ୍ତି, କିନ୍ତୁ ତାଙ୍କର ଜୀବନ କାହାଣୀକୁ ଜାଣିନାହାନ୍ତି। ଆମେ ଜାଣିଛୁ ଏବଂ ବୁଝାଇ ମଧ୍ୟ ପାରିବୁ। ବୁଝାଇଲା ବାଲା ବହୁତ ମିଷ୍ଟଭାଷୀ ହେବା ଉଚିତ। ବାବା ମଧ୍ୟ ବସି ବୁଝାଉଛନ୍ତି ନା? ବାବା କହୁଛନ୍ତି ଯଦି ଛୁଟି ନ ମିଳୁଛି ତେବେ ଘରେ ବସି ସ୍ମରଣ କର। ଏ କଥା ତ ଜାଣିଛ ଯେ ଆମେ ଶିବ ବାବାଙ୍କର ସନ୍ତାନ। ମୁରଲୀ ତ ତୁମକୁ ମିଳିଯାଉଛି, ଏପରି ନୁହେଁ ଯେ ଏଠାକୁ ଆସିବା ଦ୍ୱାରା ଭଲ ଭାବରେ ବାବାଙ୍କୁ ସ୍ମରଣ କରିପାରିବ। ଘରେ ରହିବା ଦ୍ୱାରା ସ୍ମରଣ କମିଯିବ। ସତେଜ ହେବା ପାଇଁ ହିଁ ବାଦଲ ସାଗର ପାଖକୁ ଆସିଥାଏ। ତୁମେ ମଧ୍ୟ ସତେଜ ହେବା ପାଇଁ ବାବାଙ୍କ ପାଖକୁ ଆସୁଛ। ତୁମେ କହୁଛ ବାବାଙ୍କ ସମ୍ମୁଖକୁ ଯିବ। ଆତ୍ମା ଜାଣିଛି ଯେ ସମ୍ମୁଖରେ ଶୁଣିବା ଦ୍ୱାରା ଭଲ ଲାଗିଥାଏ। କଥା ତ ସେଇ ଗୋଟିଏ, ଦେଖୁଛ ଶିବ ବାବା କିପରି ପିଲାମାନଙ୍କୁ ବସି ବୁଝାଉଛନ୍ତି। ପିଲାମାନେ ତୁମେ ମୋର ଅଟ, ତୁମେ 84 ଜନ୍ମର ଅଭିନୟ କରି ଆସିଛ, ତୁମେ ଜନ୍ମ ମରଣରେ ଆସୁଛ, ମୁଁ ଆସୁନାହିଁ, ମୁଁ ପୁନର୍ଜନ୍ମ ନେଉନାହିଁ, କିନ୍ତୁ ଅଜନ୍ମା ବି ନୁହେଁ, ମୁଁ ଆସୁଛି କିନ୍ତୁ ବୃଦ୍ଧ ଶରୀରରେ ପ୍ରବେଶ କରୁଛି। ତୁମେ ଆତ୍ମା ମାନେ ଛୋଟ ପିଲାର ଶରୀରରେ ପ୍ରବେଶ କରୁଛ, ମୁଁ ତ ପରମଧାମରୁ ଆସୁଛି ତଳେ ଅଭିନୟ କରିବା ପାଇଁ। ମୁଁ ବିକାରୀଙ୍କ ଗର୍ଭରେ ପ୍ରବେଶ କରୁନାହିଁ। ତୁମେ ମୋତେ କହୁଛ ଯେ ତୁମେ ମାତାଶ୍ଚ ପିତା, ମୋର କେହି ମାତା ପିତା ହୋଇପାରିବେ ନାହିଁ, ମୁଁ କେବଳ ଶରୀରର ଆଧାର ନେଇ ଅଭିନୟ କରୁଛି। ଦୁଃଖ ହରଣ କରି ସୁଖ ଦେବା ପାଇଁ ତୁମେମାନେ ମୋତେ ଡାକୁଛ। ଏବେ ମୁଁ ସମ୍ମୁଖକୁ ଆସି ଆତ୍ମାମାନଙ୍କ ସହିତ କଥା ହେଉଛି। ଏଠାରେ ତ ସମସ୍ତେ ବ୍ରାହ୍ମଣ ହିଁ ଅଟନ୍ତି। ତୁମେ ବାହାରକୁ ଗଲେ ହଂସ ଏବଂ ବଗ ହୋଇଯାଉଛ। ଅର୍ଥାତ୍ ବାବାଙ୍କୁ ଜାଣିନଥିବା ଅଜ୍ଞାନୀ ସନ୍ତାନଙ୍କ ସହ ମିଶୁଛ। ମଧୁବନରେ ତ ତୁମକୁ ବ୍ରାହ୍ମଣମାନଙ୍କ ସଙ୍ଗ ମିଳୁ, ପରସ୍ପର ସହିତ ଜ୍ଞାନର ଆଦାନ ପ୍ରଦାନ ହିଁ କରୁଛ। ଆମେ ନିଜର ରାଜଧାନୀ ସ୍ଥାପନ କରୁଛୁ। ବାବା ଆସିଛନ୍ତି, ତେଣୁ ଅନ୍ୟମାନଙ୍କୁ ମଧ୍ୟ ବାବାଙ୍କୁ ସ୍ମରଣ କରିବାର ଯୁକ୍ତି ବତାଇ ଚାଲ। ଭୋଜନ କରିବା ସମୟରେ ମଧ୍ୟ ବାବାଙ୍କୁ ମନେ ପକାଇବା ପାଇଁ ପରସ୍ପରକୁ ଇସାରା ଦେଇ ଚାଲ। ଏହା ବହୁତ ବଡ଼ ସଂଗଠନ ଅଟେ ନା। ଦୁନିଆରେ ତ ଭିକାରୀମାନଙ୍କ ସାଥିରେ ରହିଥାଉ, ତେଣୁ ସେମାନଙ୍କର ଆକର୍ଷଣ ହୋଇଥାଏ। ଏଠାରେ ତ କାହା ପ୍ରତି ଆକର୍ଷଣ ରହୁନାହିଁ, ଯୁଦ୍ଧା ଯୁଦ୍ଧାଙ୍କ ସାଥିରେ ରହୁଛନ୍ତି। ଏହା ହିଁ ତୁମର କୁଟୁମ୍ବ। ବୁଦ୍ଧିରେ ଏହି କଥା ରହୁଛି ଯେ କେହି ବି ଦେଖା ହେଲେ ତାଙ୍କୁ ବାବାଙ୍କର ପରିଚୟ ଦେବୁ, ଯେ ଭଗବାନଙ୍କୁ ମନେ ପକାଇ ଚାଲ। ତୁମର ଦୁଇ ଜଣ ପିତା ଅଛନ୍ତି ନା, ଲୌକିକ ପିତା ଥିଲେ ମଧ୍ୟ ଭଗବାନଙ୍କୁ ସ୍ମରଣ କରୁଛ ନା। ସେ ହେଲେ ଲୌକିକ ପିତା, ତାଙ୍କୁ ଈଶ୍ୱର ପିତା ବୋଲି କୁହାଯିବ ନାହିଁ। ଶିବ ବାବା ହେଉଛନ୍ତି ପାରଲୌକିକ ପିତା, ନିଶ୍ଚିତ ଈଶ୍ୱର ପିତାଙ୍କ ଠାରୁ ସମ୍ପତ୍ତି ମିଳୁଥିବ। ଏହିପରି ଜ୍ଞାନର ଭୂ ଭୂ କରୁଥାଅ, ତୁମେ ବ୍ରାହ୍ମଣ ଅଟ ନା। ସନ୍ନ୍ୟାସୀମାନେ ମଧ୍ୟ ଭୂ ଭୂ କରିଥାନ୍ତି ନା। ଏହି ଦୁନିଆର ସୁଖ କାକବିଷ୍ଠା ସମାନ ଅଟେ, ଏଠାରେ କେତେ ଦୁଃଖ ରହିଛି। ସନ୍ନ୍ୟାସୀମାନେ ହେଲେ ହଠଯୋଗୀ, ନିବୃତ୍ତି ମାର୍ଗର, ସେମାନଙ୍କର ଧର୍ମ ହିଁ ଅଲଗା। ତୁମେ ଜାଣିଛ ଯେ ସତ୍ୟଯୁଗରେ ଆମେ କେତେ ସୁଖୀ ପବିତ୍ର ରହିଥାଉ। ଭାରତ ପ୍ରବୃତ୍ତି ମାର୍ଗର ଥିଲା, ଏଠାରେ ଦେବୀ ଦେବତାଙ୍କର ରାଜ୍ୟ ଥିଲା। ଯେଉଁମାନେ ପବିତ୍ର ଥିଲେ ସେହିମାନେ ହିଁ ଏବେ ପତିତ ହୋଇଯାଇଛନ୍ତି, ଡାକୁଛନ୍ତି ମଧ୍ୟ, ହେ ପତିତ ପାବନ ଆସ। ଏବଂ ପୁଣି କହିଦେଉଛନ୍ତି ଯେ ପରମାତ୍ମା ସର୍ବବ୍ୟାପୀ ଅଟନ୍ତି, ଆମେ ଯାଇ ଜ୍ୟୋତି ଜ୍ୟୋତିରେ ମିଶିଯିବୁ। ସେମାନେ ପୁନର୍ଜନ୍ମକୁ ମଧ୍ୟ ମାନୁନାହାନ୍ତି। ଅନେକ ମତ ରହିଛି ନା, ଦିନକୁ ଦିନ ମତ ମତାନ୍ତର ବୃଦ୍ଧି ହୋଇ ଚାଲିଛି। ଏକଥା ମଧ୍ୟ ବତାଇବାକୁ ହେବ ଯେ ସନ୍ନ୍ୟାସୀମାନଙ୍କର ବୃଦ୍ଧି କିପରି ହେଉଛି। ନାଗା ସନ୍ନ୍ୟାସୀମାନଙ୍କର ମଧ୍ୟ ବୃଦ୍ଧି ହେଉଛି। ଯାହାର ଯେଉଁ ଧର୍ମ ସେହିଥିରେ ରହିବା ଦ୍ୱାରା ଅନ୍ତିମ ମତି ଅନୁସାରେ ଗତିପ୍ରାପ୍ତ ହୋଇଥାଏ। ଯିଏ ଯେଉଁଥିରେ ଅଧିକ ଅଭ୍ୟାସ କରିଥାନ୍ତି ସେଥିରେ ପ୍ରବୀଣ ହୋଇଯାଇଥାନ୍ତି। ଯେପରି କେହି ଶାସ୍ତ୍ର ଆଦି ପଢ଼ିଥାନ୍ତି ତେବେ ଅନ୍ତିମ ମତି ଅନୁସାରେ ଗତି ହୋଇଥାଏ। ପୁଣି ବାଲ୍ୟାବସ୍ଥାରୁ ହିଁ ତାଙ୍କର ଶାସ୍ତ୍ର କଣ୍ଠସ୍ଥ ହୋଇଯାଇଥାଏ। ଏବେ ବାବା କହୁଛନ୍ତି ମୁଁ ଅମୁକ ଅଟେ, ଏହିଭଳି ଅଟେ, ଏହିସବୁ ଦେହ ଅଭିମାନର କଥାକୁ ଛାଡ, ନିଜକୁ ଅଶରୀରୀ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ଏହି ଶରୀରକୁ ଦେଖି ମଧ୍ୟ ଦେଖ ନାହିଁ। ଦେହ ସହିତ ଦେହର ଯେଉଁ ସବୁ ସମ୍ବନ୍ଧ ଆଦି ରହିଛି ସମସ୍ତଙ୍କୁ ବୁଦ୍ଧିରୁ ଭୁଲି ଯାଅ। ନିଜକୁ ଆତ୍ମା ନିଶ୍ଚୟ କରି ପରମାତ୍ମାଙ୍କୁ ସ୍ମରଣ କର। ଏଥିରେ ବହୁତ ସମୟ ଲାଗିଥାଏ, ମାୟା ସ୍ମରଣ କରିବାକୁ ଦେଇନଥାଏ। ନଚେତ ବାନପ୍ରସ୍ଥି ମାନଙ୍କ ପାଇଁ ଏହା ବହୁତ ସହଜ। ବାବା ନିଜେ କହୁଛନ୍ତି ଯେ ଏବେ ଛୋଟ ବଡ ତୁମ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା ଅଟେ। ଗୋଟିଏ ପଟେ ବିନାଶ ହୋଇ ଚାଲିବ ଏବଂ ଅନ୍ୟ ପଟେ ଜନ୍ମ ମଧ୍ୟ ନେଇ ଚାଲୁଥିବେ। ଯଦି ପୁନର୍ଜନ୍ମ ନେବାକୁ ଥିବ ତେବେ ଆସିଯିବେ, ପିଲା ମଧ୍ୟ ଜନ୍ମ ହେବେ, ପୁଣି ବିନାଶ ମଧ୍ୟ ହୋଇଯିବ। ଏ କଥା ତ ତୁମେ ଜାଣିଛ ଯେ କେହି ଗର୍ଭରେ ଥିବେ କିଏ କେଉଁଠି ଥିବେ, କିନ୍ତୁ ସମସ୍ତେ ବିନାଶ ହୋଇଯିବେ। ସମସ୍ତେ ନିଜ ନିଜର ହିସାବ କିତାବ ଯୁକ୍ତ କରି ଘରକୁ ଫେରିବେ। ଯଦି ହିସାବ କିତାବ ବାକି ରହିଥିବ ତେବେ ବହୁତ ଦଣ୍ଡ ଭୋଗ କରିବାକୁ ପଡିବ, ଯାହାଦ୍ୱାରା ପାପ ହାଲୁକା ହୋଇଯିବ। ଏହିପରି ନୁହେଁ ଯେ ଯୁଗଯୁକ୍ତ ମଧ୍ୟ ରହିବ ଏବଂ ପାପ ମଧ୍ୟ କରୁଥିବ। କେତେକ ସନ୍ତାନ ମାନେ ଗୋଟିଏ ପଟେ ଚାର୍ଟ ଲେଖିଥାନ୍ତି, ପୁଣି କହିଥାନ୍ତି ଯେ ମାୟା ଆମର ମୁହଁ କଳା କରିଦେଲା। ଯେ ମାୟା ହରାଇ ଦେଲା ତୁମକୁ ଦୁର୍ବଳ ବୋଲି କୁହାଯିବ ନା? ତେଣୁ ବାବା ବୁଝାଉଛନ୍ତି ଯେ ତୁମେ ଏପରି ଭାବ, ଆମେ ଅଳ୍ପ ଦିନ ପାଇଁ ଏଠାରେ ଅଛୁ, ପୁଣି ଘରକୁ ଚାଲିଯିବୁ। ବର୍ତ୍ତମାନ ଏସବୁର ବିନାଶ ହେଉଛି। ବାବା କହୁଛନ୍ତି ମତେ ମନେ ପକାଅ ତେବେ ବିକର୍ମ ବିନାଶ ହେବ। ନିଜର ଚାର୍ଟକୁ ଦେଖୁଥାଅ, ମୁଁ କେତେ ଜଣଙ୍କୁ ରାସ୍ତା ବତାଉଛି ଏବଂ ପୁରୁଷାର୍ଥ କରାଉଛି। ତନ ମନ ଧନ ଦ୍ୱାରା ଏଇ ଆଧ୍ୟାତ୍ମିକ ସେବାରେ ସାହାଯ୍ୟକାରୀ ହେବାକୁ ପଡିବ। କଥାରେ କହିଥାନ୍ତି ଯେ ମନକୁ କେହି ଶାନ୍ତ କରିପାରିବେ ନାହିଁ। ଆତ୍ମା ତ ଶାନ୍ତ ସ୍ୱରୂପ ଅଟେ। ମୋ ଆତ୍ମା ନିଜ ଘର ପରମଧାମରେ ଯାଇ ବସିବି, ସେଠାରେ କୌଣସି ଦୁନିଆର ସଂକଳ୍ପ ଆସିବ ନାହିଁ। ଏପରି ନୁହେଁ ଯେ ଆଖି ବନ୍ଦ କରି ଅଚେତ ହେବାକୁ ପଡିବ। ଏହିସବୁ ବିଦ୍ୟା ମଧ୍ୟ ବହୁତ ଶିଖିଥାନ୍ତି ନା? 10-15 ଦିନ ଧରି ଅଚେତ ମଧ୍ୟ ହୋଇଯାଇଥାନ୍ତି। ଏଭଳି ଅଭ୍ୟାସ କରିଥାନ୍ତି, ପୁଣି ନିର୍ଦ୍ଦିଷ୍ଟ ସମୟ ପରେ ଜାଗ୍ରତ ହୋଇଯାଇଥାନ୍ତି। ଯେପରି ଟାଇମ ବମ୍ର ସମୟ ରହିଥାଏ ଯେ ଏହା ଏତେ ଘଣ୍ଟା ପରେ ଫୁଟିବ। ତୁମେ ସନ୍ତାନ ମାନେ ଏକଥା ଜାଣିଛ ଯେ ଆମେ ଶିବ ବାବାଙ୍କ ସହ ଯୁଗଯୁକ୍ତ ହେଉଛୁ। ଯେବେ ତୁମ ପ୍ରଧାନ ଅବର୍ଜନା ସବୁ ବାହାରିଯିବ ତେବେ ଆମେ ସତୁ ପ୍ରଧାନ ହୋଇଯିବୁ, ପୁଣି ଏହି ଶରୀରକୁ ତ୍ୟାଗ କରିବୁ। ଆମେ ଏବେ ଯୁଗର ଯାତ୍ରା ରହିଛୁ, ବର୍ତ୍ତମାନ ହିଁ ସମୟ ମିଳିଛି, ପୁଣି ଏହି ଶରୀର ଛାଡ଼ିବାକୁ ହିଁ ହେବ। ଏହାପରେ ସବୁ ସମାପ୍ତ ହୋଇଯିବ, ସମୟ ତ ନିର୍ଦ୍ଧାରିତ ହୋଇ ରହିଛି। ପୁଣି ଶେଷ ବେଳକୁ ମଶା ମାଛିଙ୍କ ପରି ଶରୀର ଛାଡ଼ିବେ, ବିନାଶ ହେବ ନିଶ୍ଚୟ। ତୁମେ କର୍ମାତ୍ମ ଅବସ୍ଥାକୁ ପ୍ରାପ୍ତ କରିବା ପରେ ବିନାଶ ଆରମ୍ଭ ହୋଇଯିବ, ବିନାଶର ଦୃଶ୍ୟ ବହୁତ ଭୟାନକ ହେବ। ଏସବୁ କଥା ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି। ତୁମେ ଜାଣିଛ ଯେ ସେହି ସମୟରେ ଆମର ଅବସ୍ଥା ସ୍ଥିର ରହିବ, ଖୁସିରେ ସର୍ବଦା ହର୍ଷିତ ହୋଇ ରହିବା। ଏଇ ଦୁନିଆର ତ ବିନାଶ ହେବ ହିଁ ହେବ। ତୁମେ ଜାଣିଛ ଯେ କଳ୍ପ କଳ୍ପ ସଙ୍ଗମ ଯୁଗ ହେଉଛି, ତାପରେ ବିନାଶ ହେଉଛି। କେବଳ ବୋମା ନୁହେଁ, ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ବିନାଶରେ ସାହାଯ୍ୟ କରିଥାଏ। ତେଣୁ ପିଲାମାନଙ୍କର ଏହି କଥା ବୁଦ୍ଧିରେ ରହିବା ଉଚିତ। ଏବେ ଆମକୁ ଘରକୁ ଯିବାକୁ ହେବ। ଯେତେ ବାବାଙ୍କୁ ସ୍ମରଣ କରିବ ସେତେ ବିକର୍ମ ବିନାଶ ହେବ ଏବଂ ତୁମେ ଉଚ୍ଚ ପଦ ପାଇବ। ଚ୍ୟାରିଟି ବିଗିନ୍ସ ଏଟ୍ ହୋମ୍, ଅର୍ଥାତ୍ ପ୍ରଥମେ ଦାନ ପୁଣ୍ୟ କରିବା ନିଜ ଘରୁ ଆରମ୍ଭ କରାଯାଏ। ସେଥିପାଇଁ ପ୍ରୟାସ କରିବା ଉଚିତ। କନ୍ୟା ସିଏ ଯେ ବାପ ଘର ଏବଂ ଶାଶୁ ଘରର ଉଦ୍ଧାର କରିଥାଏ, ତେଣୁ ଚ୍ୟାରିଟି ବିଗିନ୍ସ ଏଟ୍ ହୋମ୍ ହେଲା ନା? ତୁମକୁ ସେବାରେ ଲାଗି ରହିବା ଉଚିତ। କୁହ, ଶିବ ବାବା କହୁଛନ୍ତି ମତେ ସ୍ମରଣ କର ତେବେ ତ ସମ୍ପତ୍ତି ମିଳିବ। ଏହା ସିଧା କଥା ଅଟେ। ଯଦି ମତେ ଅଲ୍ପଙ୍କୁ ଅର୍ଥାତ୍ ବାବାଙ୍କୁ ମନେ ପକାଇବ ତେବେ ସ୍ୱର୍ଗର ସମ୍ପତ୍ତି ତୁମର ହେବ, ତୁମେ ବିଶ୍ୱର ମାଲିକ ହୋଇଯିବ। ସମ୍ପତ୍ତି ପାଇବାକୁ ହେଲେ ମତେ ସ୍ମରଣ କର। ପିଲାମାନଙ୍କର କର୍ତ୍ତବ୍ୟ ହେଲା ସମସ୍ତଙ୍କୁ ଏହି ସନ୍ଦେଶ ଦେବା। ଆଗରୁ ମଧ୍ୟ ସନ୍ଦେଶ ଦିଆଯାଇଥିଲା। ସମସ୍ତଙ୍କୁ କହିବାକୁ ହେବ ଯେ ବିନାଶ ସମ୍ମୁଖରେ ଉପସ୍ଥିତ। କଳିଯୁଗ ପରେ ପୁଣି ସତ୍ୟଯୁଗ ଆସିବ। ବାବା ହିଁ ଆସି ସମ୍ପତ୍ତି ଦେଉଛନ୍ତି, ରାବଣ ସମସ୍ତଙ୍କୁ ନର୍କବାସୀ କରିଦେଉଛି, ବାବା ଆସି ସ୍ୱର୍ଗବାସୀ କରାଉଛନ୍ତି। ଏହା ଭାରତର ହିଁ କାହାଣୀ ଅଟେ। ଭାରତବାସୀଙ୍କୁ ଜାଗ୍ରତ କରାଇବାକୁ ହେବ, ପ୍ରଥମେ ଶିବଙ୍କ ମନ୍ଦିରକୁ ଯାଇ ବୁଝାଇବାକୁ ହେବ, ଏହି ବାବା ନୂଆ ସୃଷ୍ଟିର ରଚୟିତା ଅଟନ୍ତି। କହୁଛନ୍ତି ଯେ ମୋତେ ସ୍ମରଣ କର, ତେବେ ତୁମର ବିକର୍ମ ବିନାଶ ହେବ। ବର୍ତ୍ତମାନ ନିରାକାର ଶିବ ବାବା ଆସିଛନ୍ତି, ବ୍ରହ୍ମାଙ୍କ ଦ୍ୱାରା ସ୍ୱର୍ଗର ସ୍ଥାପନା କରୁଛନ୍ତି। ଏବେ ତୁମେ ବାବା ଏବଂ ସମ୍ପତ୍ତିକୁ ସ୍ମରଣ କର, ତୁମର 84 ଜନ୍ମ ସମ୍ପୂର୍ଣ୍ଣ ହୋଇଗଲାଣି। ଏବେ ଆମେ ତୁମକୁ ସବୁ କଥା ଜଣାଇ ଦେଉଛୁ, ଏହାକୁ ମାନିବ କି ନ ମାନିବ ଏହା ତୁମର ଇଚ୍ଛା। ଏହି କଥା ତ ବହୁତ ଭଲ। ବାବା ହିଁ ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି। ଅଳ୍ପ କିଛି ବୁଝାଇ ଦେଲେ ମଧ୍ୟ ସେମାନେ ଜ୍ଞାନ ମାର୍ଗକୁ ଆପଣାଇ ନେବେ, ଏହା ହିଁ ତୁମର ଧନ୍ଦା ଅଟେ। ଏଥିରେ କିଛି ବି ମେହନତ କରିବାର ନାହିଁ, କେବଳ ମୁଖ ଦ୍ୱାରା କହିବାକୁ ହେବ। ବାବା କହୁଛନ୍ତି ମୋତେ ସ୍ମରଣ କର, ଦେହି ଅଭିମାନୀ ହୁଅ, ଶିବଙ୍କ ପୂଜାରୀ ଏବଂ ଲକ୍ଷ୍ମୀନାରାୟଣଙ୍କ ପୂଜାରୀଙ୍କ ପାଖକୁ ଯାଅ, ତାଙ୍କୁ ଲକ୍ଷ୍ମୀନାରାୟଣଙ୍କର ଜୀବନ କାହାଣୀ ଶୁଣାଅ। ଆଚ୍ଛା ମିଠା ମିଠା ଶିଖିଲ ଧେ, ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। 1 ଶରୀର ମନ ଧନ ଦ୍ୱାରା ଆତ୍ମିକ ସେବାରେ ସହଯୋଗୀ ହେବାକୁ ପଡିବ। ସମସ୍ତଙ୍କୁ ଅଳ୍ପ ଅର୍ଥାତ୍ ବାବାଙ୍କର ପରିଚୟ ଦେଇ ବର୍ଷାର ଅଧିକାରୀ କରାଇବାକୁ ହେବ। ବିନାଶ ପୂର୍ବରୁ କର୍ମାତୀତ ହେବା ପାଇଁ ବାବାଙ୍କ ସ୍ମୃତିରେ ରହିବାକୁ ହେବ। 2 ବାବାଙ୍କ ସମାନ ମୋହ ଜିତ ହେବାକୁ ପଡିବ। ଆତ୍ମାର ଆତ୍ମା ସହିତ ଯେଉଁ ମୋହ ହୋଇଯାଇଛି ତାକୁ ସମାପ୍ତ କରି ଏକମାତ୍ର ବାବାଙ୍କ ସହିତ ଲଗନ ଅର୍ଥାତ୍ ସ୍ନେହ ରଖିବାକୁ ହେବ। ବରଦାନ ସର୍ବଶକ୍ତିମାନଙ୍କର ସଙ୍ଗର ସ୍ମୃତି ଦ୍ୱାରା ସମସ୍ୟା ଗୁଡ଼ିକୁ ଦୂରକୁ ତଡ଼ି ଦେଉଥିବା ପରମାତ୍ମ ସ୍ନେହୀ ଭବ। ଯେଉଁ ପିଲାମାନେ ପରମାତ୍ମ ସ୍ନେହୀ ଅଟନ୍ତି ସେମାନେ ନିଜର ସ୍ନେହୀଙ୍କୁ ସର୍ବଦା ସାଥିରେ ରଖିଥାନ୍ତି, ସେଥିରେ କୌଣସି ବି ସମସ୍ୟା ସମ୍ମୁଖକୁ ଆସିନଥାଏ। ଯେଉଁମାନଙ୍କ ସାଥିରେ ସ୍ୱୟଂ ସର୍ବଶକ୍ତିମାନ ବାବା ଅଛନ୍ତି ସେମାନଙ୍କ ସମ୍ମୁଖରେ କୌଣସି ବି ସମସ୍ୟା ତିଷ୍ଠି ପାରିନଥାଏ। ତେଣୁ ସମସ୍ୟା ଉତ୍ପନ୍ନ ହେବା ମାତ୍ରକେ ଯଦି ତାକୁ ସମାପ୍ତ କରିଦେବ ତେବେ ତାହା ବୃଦ୍ଧି ହୋଇପାରିବ ନାହିଁ। ଏବେ ସମସ୍ୟାଗୁଡ଼ିକର ଜନ୍ମ ନିୟନ୍ତ୍ରଣ କର। ସର୍ବଦା ମନେ ରଖ ଯେ ମୋତେ ସମ୍ପୂର୍ଣ୍ଣତାକୁ ପାଖେଇ ଆଣିବାକୁ ହେବ ଏବଂ ସମସ୍ୟାଗୁଡ଼ିକୁ ଦୂରକୁ ତଡ଼ିଦେବାକୁ ହେବ। ସ୍ଲୋଗାନ କାହାର ପ୍ରିୟ ହେବା ପାଇଁ ପୁରୁଷାର୍ଥ କର ନାହିଁ, କିନ୍ତୁ ସମସ୍ତଙ୍କ ଠାରୁ ନିଆରା ଅର୍ଥାତ୍ ଅଲଗା ହେବା ପାଇଁ ପୁରୁଷାର୍ଥ କର, ଯାହାଦ୍ୱାରା ଆପେ ଆପେ ପ୍ରିୟ ହୋଇଯିବ। ଅବ୍ୟକ୍ତ ଇସାରା ସର୍ବଦା ଅଚଳ ଅଟଳ ଏକରସ ସ୍ଥିତିର ଅନୁଭବ କର। ସମ ଅନୁସାରେ ଏବେ ଅନେକ ପ୍ରକାରର ବିଘ୍ନ ଆସିବାରେ ଲାଗିଛି। କୌଣସି ଭଲ ବିଦ୍ୟାର୍ଥୀ ମଧ୍ୟ ମାୟାର ବଶୀଭୂତ ହୋଇ ବିରୋଧୀ ହୋଇଯାଉଛି ଏବଂ ସେବାରେ ବିଘ୍ନ ସୃଷ୍ଟି କରୁଛି। ତେଣୁ ଏଭଳି ସମୟରେ ବିଚଳିତ ହୋଇଯାଉନାହାନ୍ତ? ଗୋଟିଏ ହେଲା ସେମାନଙ୍କ ପ୍ରତି କଲ୍ୟାଣର ଭାବନା ରଖି ଦୟାଦୃଷ୍ଟି ରଖିବା, କିନ୍ତୁ ତାଙ୍କ କାରଣରୁ ନିଜେ ହଲଚଲ ହୋଇଯିବା ଅଥବା ବ୍ୟର୍ଥ ସଂକଳ୍ପ ଚଳାଇବା, ଏହା ହିଁ ହେଉଛି ହଲଚଲ ହେବା। ତେବେ ଯେଉଁମାନେ ପ୍ରତ୍ୟେକ ଆତ୍ମାଙ୍କର ପାଠକୁ ସାକ୍ଷୀଦ୍ରଷ୍ଟା ସ୍ଥିତିରେ ରହି ଦେଖିଥାନ୍ତି, ସେହିମାନେ ହିଁ ଅଚଳ, ଅଟଳ ଏବଂ ଏକରସ ସ୍ଥିତିରେ ରହିଥାନ୍ତି। ଓମ୍ ଶାନ୍ତି।